आकाशवाणी संवाद पढ़ुछंती शुभेंदु कुमार पंडा। मुख्य संवाद, रोजगार मेला अवसर में नवनिजुक्त युवा मानंकु आसंताकाली निजुक्ति पत्र प्रदान करिबे प्रधानमंत्री। एक राष्ट्र एक निर्वाचन संक्रांत में जुग्म संसदीय कमिटी बैठक अनुष्ठित। आक्सियम फोर मिशन रो प्रत्यावर्तन लागि चलित मास 14 तारीख रे आरंभ हेबो प्रक्रिया। विश्व जनसंख्या दिवस अवसर रे मातृ एवं शिशु को सुस्थ रखिबा पई पिता माता माने योजनाबद्ध हेबा जरूरी कहिले केन्द्र स्वास्थ्य मंत्री। एवं आंडरसन तेंदुलकर ट्रॉफी तृतीय टेस्ट मैच रो आज द्वितीय दिन रे 251 रन रो बैटिंग आरंभ करिवो इंग्लैंड। प्रधानमंत्री नरेंद्र मोदी वीडियो कॉन्फ्रेंसिंग माध्यमरे विभिन्न सरकारी विभाग एवं संगठन गुड़िकरे 51,000 अधिक नवनियुक्त युवा मानंकु आसंताकाली नियुक्ति पत्र प्रदान करिबे। ए अवसर रे नूतन भावे नियुक्त हेबाकु थिबा ए युवा मानंकु संबर्धना करिवार कार्यक्रम रहिछि। देशर 47 स्थान रे 16 रोजगार मेला अनुष्ठित हेउछि। रेल, गृह, स्वास्थ्य एवं परिवार कल्याण, श्रम एवं नियुक्ति तथा डाक विभाग समेत अन्यान्य विभाग और मंत्रालय रे ए युवा माने नियुक्ति पाइबे। एपर्यंत देश रे रोजगार मेला माध्यम रे 10,00,000 अधिक नियुक्ति पत्र प्रदान करा जायछि। ए रोजगार मेला नियुक्ति सुजोग सृष्टि करिबाकु सर्वोच्च प्राथमिकता देबा पई प्रधानमंत्रीक प्रतिबद्धता स्वरूप एक पदक्षेप बोली विवेचना करा जाउछि। नूतन भावे नियुक्ति पाइथिबा युवा माने देश गठन रे अंशग्रहण करि निजक सशक्त करिबा पई सुजोग पाइबे बोली आशा करा जाउछि। एक राष्ट्र एक निर्वाचन संक्रांत में जुग्म संसदीय कमिटी बैठक संसद भवन में अनुष्ठित होईछि। 39 सदस्य विशिष्ट एक कमिटी में लोकसभा 27 जन एवं राज्यसभा 12 जन सदस्य रही थे। ए बैठक संविधान 129 संशोधन बिल 2024 और केन्द्रशासित अंचल संशोधन आईन बिल 2024 को अनुध्यान करने बैठक कर लोकसभा और राज्य विधानसभा गुड़िकरे एक संगे निर्वाचन अनुष्ठित करने ए आलोचना करा। बीजेपी सांसद पीपी चौधरी नेतृत्व में एक दल आईन विशेषज्ञों सह परामर्श करिछि। ए बैठक रे सुप्रीम कोर्टर पूर्वतन प्रधान विचारपति जस्टिस टीवाई चंद्रचूड़, जस्टिस जगदीत सिंह केहर देशर एककालीन निर्वाचन प्रसंगरे निजर मत रखिछन्ति। बीजेपी सांसद अनुराग ठाकुर, कांग्रेस सांसद प्रियंका गांधी भद्रा, समाजवादी पार्टीर धर्मेन्द्र यादव प्रमुख ए बैठक रे जोग दैछन्ति। देशर एककालीन निर्वाचन चिंताधारा नूतन नुहे। संविधान प्रणयन परे देशरे 1951 रु 1967 मसिया पर्यंत लोकसभा एवं समस्त राज्य विधानसभा निर्वाचन एक संगे अनुष्ठित होइथिला। तबे किछि राज्य विधानसभा भंग हेबा जकु 1968 एवं 1969 रे एककालीन निर्वाचन अनुष्ठित होइ पारिनथिला।
सारे कमिटी के मेंबर्स जो हैं, वो बहुत इसमें कीन इंटरेस्ट ले रहे हैं, अपने आप के पार्टी लाइन से भी ऊपर उठकर। हमारा सोच है कि जो हमारी रिपोर्ट है वो नेशनल इंटरेस्ट में इस तरह का विचार है। और आज भी जो है वन नेशन वन इलेक्शन के लिए हम भारत के पूर्व मुख्य न्यायाधीश जस्टिस केहर और भारत के पूर्व मुख्य न्यायाधीश जस्टिस वाई वी चंद्रचूड़, और हमें लगता है कि उनसे भी हमें मार्गदर्शन प्राप्त होगा भारत के संविधान सम्मत ये कार्रवाई है या नहीं है। और दूसरा जो है उससे सबसे बड़ा कि मैकेनिज्म क्या हो सकता है।
ये थे बीजेपी सांसद पीपी चौधरी। नुआदिल्ली रे स्वराष्ट्र मंत्री अमित शाह अध्यक्षतारे जमुना नदीर पुनरुद्धार संपर्क में एक उच्चस्तरीय बैठक अनुष्ठित होईछि। ए बैठक में केन्द्रमंत्री मनोहरलाल खट्टर, सीआर पाटिल, दिल्ली मुख्यमंत्री रेखा गुप्ता, गृह सचिव गोविंद मोहन समेत अन्यान्य वरिष्ठ अधिकारी जोगदेइथिले। जमुना नदीर पुनरुद्धार पई सरकारंक पक्षरु निया जाउथिबा समन्वित प्रयास एवं कार्य योजना उपरे ए बैठक में आलोचना होईथिला। आक्सियम फोर मिशन रे आंतर्जातिक महाकाश केन्द्रे थिबा भारतीय महाकाशचारी ग्रुप कैप्टन शुभांशु शुक्ला एवं अन्य तीन जन क्रू सदस्य चलित मास 14 तारीख रे प्रत्यावर्तन करिबा लागि यात्रा आरंभ करिवे बोली नासा घोषणा करिछि। नासा वाणिज्यिक क्रू कार्यक्रमर परिचालक स्टीव स्टीच एक सांबादिक सम्मेलन रे कहिछन्ति आक्सियम फोर मिशन को अंडक करिबा लागि 14 तारीख रे प्रक्रिया आरंभ हेबो। अंडक हेबार केते घंटा परे या प्रशांत महासागर रो कैलिफोर्निया उपकूल निकट रे अवतरण करिवो बोली आशा करा जाउछि। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, କପା ଚାଷକୁ ପ୍ରଭାବିତ କରୁଥିବା କୀଟପତଙ୍ଗକୁ କିପରି ପ୍ରତିହତ କରାଯାଇପାରିବ ସେ ଦିଗରେ ସମାଧାନ ବାହାର କରିବାକୁ ସରକାର ଉପାୟ ଖୋଜୁଛନ୍ତି। କୋଏମ୍ବାଟୁରର ଆଇସିଆର୍ ଗବେଷଣା କେନ୍ଦ୍ର ପରିଦର୍ଶନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି, ସରକାର ବୁଣାକାର ଏବଂ କୃଷି ଶିଳ୍ପ ସହିତ ଜଡ଼ିତ ଚାଷୀମାନଙ୍କର ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।
आज दिन भर डिस्कशन होगा काटन के उत्पादन में आने वाली समस्याओं पर, कपास की प्रोडक्टिविटी कैसे बढ़े, उत्पादकता कैसे बढ़े, उत्पादकता बढ़ाने के साथ साथ लागत में कमी कैसे आए और किसानों का प्रॉफिट बढ़े। तो इसमें हम आधुनिक टेक्नोलॉजी हो या आईसीआर के वैज्ञानिक रिसर्च करेंगे आज इन सब समस्याओं को सुनकर।
आपण माने संवाद सुनुछंती आकाशवाणी रो। भारतीय रिजर्व बैंक ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି, 2000 ଟଙ୍କା ନୋଟ୍ର ଆଉ ପ୍ରଚଳନ ନଥିଲେ ମଧ୍ୟ ଏହାର ବୈଧତା ରହିଛି। ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ବିଷୟରେ ସଂସଦୀୟ ସ୍ଥାୟୀ କମିଟିକୁ ସୂଚନା ଦେବା ଅବସରରେ ଶ୍ରୀ ମାଲହୋତ୍ରା ଏହା କହିଛନ୍ତି। ସଂସଦୀୟ କମିଟି ବୈଠକରେ ଅଧିକାଂଶ ସଦସ୍ୟ 2000 ଟଙ୍କିଆ ନୋଟ୍ର ସ୍ଥିତି ଉପରେ ଆର୍ବିଆଇ ଏପର୍ଯ୍ୟନ୍ତ ସେଗୁଡ଼ିକୁ ବେଆଇନ ଘୋଷଣା କରିନାହିଁ ବୋଲି ପ୍ରଶ୍ନ କରିଥିଲେ। ନକଲି 500 ଟଙ୍କିଆ ନୋଟ୍ ପ୍ରସଙ୍ଗରେ ଉଠାଯାଇଥିବା ପ୍ରଶ୍ନର ଉତ୍ତରରେ ଆର୍ବିଆଇ ଗଭର୍ଣ୍ଣର ଏହାକୁ ସ୍ୱୀକାର କରି କହିଛନ୍ତି, 500 ଟଙ୍କିଆ ନକଲି ନୋଟ୍ ସଂଖ୍ୟା 37% ବୃଦ୍ଧି ପାଇଥିଲା। ଅପରପକ୍ଷରେ କେନ୍ଦ୍ରୀୟ ବ୍ୟାଙ୍କ ଏବଂ ସରକାର ଏହି ନକଲି ନୋଟ୍ର ପ୍ରଚଳନକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି ବୋଲି ଆର୍ବିଆଇ ଗଭର୍ଣ୍ଣର ସ୍ପଷ୍ଟ କରିଛନ୍ତି। ଆଜି ବିଶ୍ୱ ଜନସଂଖ୍ୟା ଦିବସ। ବର୍ଦ୍ଧିତ ଜନସଂଖ୍ୟା ଯୋଗୁଁ ସମଗ୍ର ଦେଶ ତଥା ପୃଥିବୀରେ ସୃଷ୍ଟି ହେଉଥିବା ବିଭିନ୍ନ ଆହ୍ୱାନକୁ ମୁକାବିଲା କରିବା ପାଇଁ ପ୍ରତିବର୍ଷ ଜୁଲାଇ 11 ତାରିଖ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଜନସଂଖ୍ୟା ସମ୍ବନ୍ଧୀୟ ଚିନ୍ତାଧାରାକୁ ସମାଧାନ କରିବା ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ କାର୍ଯ୍ୟ କରିବାକୁ ଏହି ଦିବସ ପାଳନ କରାଯାଉଛି। 1990 ଡିସେମ୍ବରରେ ଜାତିସଂଘ ପକ୍ଷରୁ ପରିବେଶ ଏବଂ ବିକାଶ ସହିତ ଜନସଂଖ୍ୟା ସମସ୍ୟା ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ଏହି ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପ୍ରଥମଥର ପାଇଁ ଏହା 90 ଦେଶରେ ପାଳିତ ହୋଇଥିଲା। ଏ ବର୍ଷର ବିଷୟବସ୍ତୁ ରହିଛି ମାତୃ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ହିତ ପାଇଁ ଗର୍ଭଧାରଣର ସୁସ୍ଥ ସମୟ ଓ ବ୍ୟବଧାନ। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସମେତ ସାର୍ବଜନୀନ ସ୍ୱାସ୍ଥ୍ୟ ସୁବିଧା ମାଧ୍ୟମରେ ସରକାର ସାରା ଦେଶରେ ଅତ୍ୟାବଶ୍ୟକ ପରିବାର ନିୟୋଜନ ସେବା ପ୍ରଦାନ କରୁଛନ୍ତି। ଏ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ମାତୃ ଏବଂ ଶିଶୁଙ୍କୁ ସୁସ୍ଥ ରଖିବା ପାଇଁ ପିତାମାତାମାନେ ଯୋଜନାବଦ୍ଧ ହେବା ଜରୁରୀ। ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଦକ୍ଷିଣ ପୂର୍ବରେ ପ୍ରାୟ 52 ନଟିକାଲ୍ ମାଇଲ୍ ଦୂରରେ ଆମେରିକୀୟ ଜାହାଜରେ ଫସି ରହିଥିବା 2 ଜାହାଜ କର୍ମଚାରୀଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ ଉଦ୍ଧାର କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ବିପଦ ସତର୍କତା ସୂଚନା ପାଇବା ପରେ ପୋର୍ଟ ବ୍ଲେୟାର୍ର ସାମୁଦ୍ରିକ ଉଦ୍ଧାର ସମନ୍ୱୟ କେନ୍ଦ୍ର ନିକଟବର୍ତ୍ତୀ ସମସ୍ତ ବାଣିଜ୍ୟିକ ଜାହାଜକୁ ସତର୍କ କରାଯାଇଥିଲା। ପରେ ଭାରତୀୟ ତଟରକ୍ଷୀ ବାହିନୀର ରାଜବୀର ଜାହାଜକୁ ଏହି ଅଭିଯାନରେ ନିୟୋଜିତ କରାଯାଇଥିଲା। ମହାରାଷ୍ଟ୍ର ସରକାର ସାର୍ବଜନୀନ ଗଣେଶ ଉତ୍ସବକୁ ଆନୁଷ୍ଠାନିକ ଭାବେ ରାଜ୍ୟ ପର୍ବର ମାନ୍ୟତା ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି। ସମଗ୍ର ମହାରାଷ୍ଟ୍ରରେ ଏହି ଉତ୍ସବକୁ ମହାସମରରେ ପାଳନ କରିବା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସଂସ୍କୃତି ବ୍ୟାପାର ମନ୍ତ୍ରୀ ଆଶିଷ ସେଲାର ରାଜ୍ୟ ବିଧାନସଭାରେ ଗତକାଲି ଏ ସଂକ୍ରାନ୍ତରେ ବିଧିବଦ୍ଧ ଘୋଷଣା କରିଛନ୍ତି। କ୍ରିକେଟ୍। ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ ଆୟୋଜକ ଇଂଲଣ୍ଡ 251 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ। ଭାରତୀୟ ସମୟ ଅପରାହ୍ନ 3:30 ମ୍ୟାଚ୍ ଆରମ୍ଭ ହେବ। ଗତକାଲି ପ୍ରଥମ ଦିନରେ ଇଂଲଣ୍ଡ ଭାରତ ବିପକ୍ଷରେ 4 ହରାଇ 251 ରନ୍ ସ୍କୋର କରିଥିଲା। ଜୋ ରୁଟ୍ 99 ଏବଂ ବେନ୍ ଷ୍ଟ୍ରକ୍ସ 39 ରନ୍ କରି କ୍ରିଜ୍ରେ ଅଛନ୍ତି। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ଇଂଲଣ୍ଡର ଜୋ ରୁଟ୍ ଏବଂ ଓଲି ପପ୍ 109 ରନ୍ ସ୍କୋର କରିଥିଲେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରୋଜଗାର ମେଳା ଅବସରରେ ନବନିଯୁକ୍ତ ଯୁବାମାନଙ୍କୁ ଆସନ୍ତାକାଲି ନିଯୁକ୍ତିପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଏକ ରାଷ୍ଟ୍ର ଏକ ନିର୍ବାଚନ ସଂକ୍ରାନ୍ତରେ ଯୁଗ୍ମ ସଂସଦୀୟ କମିଟି ବୈଠକ ଅନୁଷ୍ଠିତ। ଆକ୍ସିୟମ୍ ଫର୍ ମିଶନ୍ର ପ୍ରତ୍ୟାବର୍ତ୍ତନ ଲାଗି ଚଳିତ ମାସ 14 ଆରମ୍ଭ ହେବ ପ୍ରକ୍ରିୟା। ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ମାତୃ ଏବଂ ଶିଶୁକୁ ସୁସ୍ଥ ରଖିବା ପାଇଁ ପିତାମାତାମାନେ ଯୋଜନାବଦ୍ଧ ହେବା ଜରୁରୀ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ 251 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ ଇଂଲଣ୍ଡ। ସମ୍ବାଦ ଶେଷ ହେଲା।